ନମସ୍କାର, ମୁଁ ଶ୍ରୀମତୀ ସୁଷମା ସାମଲ, ଭରତପୁର 22 ନମ୍ବର ୱାର୍ଡର ବାସିନ୍ଦା ଅଟେ। ଆମର ଆମର ଏଠି ଗୋଟେ ମିଟିଂ ହେଇଥିଲା, ଆମର ବସିକି ଇଣ୍ଟରନାଲ ମିଟିଂ, କେତେ ଜଣ ଆମ ସାହିର ବସିକି ଆମେ ଆଲୋଚନା କରିଥିଲୁ। ଆଉ ଡ୍ରେନ୍ ପାଖରେ ଯୋଉ ପାଇପ୍ ଲାଇନ୍ ସବୁ ଯାଇଛି ଆମ ଘରକୁ, ଆମର ଡ୍ରେନ୍ ପାଖାପାଖି ଆମର ଘର ଆଉ ପାଇପ୍ ଲାଇନ୍ ସବୁ ଅଛି, ସେ ଘର ଗୁଡିକ ଚିହ୍ନଟ କରିଥିଲୁ। ଆଉ ଜଳସେଥିଙ୍କ ସହିତ ମଧ୍ୟ କଥା ହେଇଥିଲୁ। ଆମେ ଜଳସେଥିଙ୍କ ସହିତ କଥା ହେଇ କେମିତି ଜଳସେଥିଙ୍କ ମାଧ୍ୟମରେ ଆମେ ୱାଟକରେ ଯାଇକି ଜଣେଇବୁ, ଆମେ ଆଲୋଚନା ସେ ମିଟିଂରେ କରିଛୁ। ଆଉ ଜଳସେଥୀ ଦିଦିଙ୍କ ସହିତ ମଧ୍ୟ ଆଲୋଚନା କରିଛୁ କେମିତି କଣ ଆମ ୱାଟକ ଅଫିସରେ ଯାଇକି ଆମ ସମସ୍ୟାର ସମାଧାନ କରିପାରିବୁ।